ଆକାଶବାଣୀ ସମ୍ବଲପୁର ଜୁହାର ଆଞ୍ଚଳିକ ଖବର ପଢୁଛନ୍ ସୁପ୍ରୀତି ମିଶ୍ର। ଦଶଟା ରାଜ୍ୟର 37 ରାଜ୍ୟସଭା ଆସନ ଲାଗି ଆଜି ଭୋଟ୍ ହେବା। ବିଧାନସଭାର 54 ପ୍ରକୋଷ୍ଠ ସକାଳ 9 ଉପରବେଳା 4 ତକ ଭୋଟ୍ ଗ୍ରହଣ କରାଯିବା। 5 ଗନ୍ତିମୂଲ ହେବା। ମତଦାନ ସହିତ ଗୃହ କାର୍ଯ୍ୟ ଭିଲ୍ ଚାଲବା। ଓଡ଼ିଶାନ 4 ଆସନ ଲାଗି 5 ପ୍ରାର୍ଥୀପତ୍ର କାୟମ ରହିଛି। ବିଜେପି ପ୍ରାର୍ଥୀ ମନମୋହନ ସାମଲ, ସୁଜିତ କୁମାର, ବିଜେଡି ପ୍ରାର୍ଥୀ ସନ୍ତୃପ୍ତ ମିଶ୍ର ଆଉ ବିଜେପି ସମର୍ଥିତ ସ୍ୱାଧୀନ ପ୍ରାର୍ଥୀ ଦିଲ୍ଲୀପ ରାୟ, କଂଗ୍ରେସ, ବିଜେଡି, ସିପିଆଇଏମ୍ ସମର୍ଥିତ ପ୍ରାର୍ଥୀ ଦତେଶ୍ୱର ହୋତା ପ୍ରାର୍ଥୀ ଅଛନ୍। ମିଳିଥିବା ସୂଚନା ଅନୁସାରେ ରାଜ୍ୟସଭା ନିର୍ବାଚନ ଲାଗି ବିଜେପି, ବିଜେଡି ଆଉ କଂଗ୍ରେସ ସେମାନଙ୍କର ଏଜେଣ୍ଟ ନିଯୁକ୍ତ କରିଛନ୍। ଓପନ୍ ବ୍ୟାଲେଟ୍ ଜରିଏ ଦଳୀୟ ଏଜେଣ୍ଟମାନଙ୍କୁ ଦେଖାଇକରି ବିଧାୟକମାନେ ମତାଧିକାର ସାବ୍ୟସ୍ତ କରିବେ। ନୂଆଦିଲ୍ଲୀର ଜବାହରଲାଲ ନେହେରୁ ଷ୍ଟାଡିୟମ୍ରେ ଚାଲିଥିବା ଓଡ଼ିଶା ପର୍ବ ଗଲାକାଲି ଉଦ୍ଯାପିତ ହୋଇଯାଇଛି। ଉଦ୍ଯାପନୀ ସମାରୋହରେ ରାଜ୍ୟପାଳ ଡକ୍ଟର ହରିବାବୁ କମ୍ଭମ୍ପାଟି ଯୋଗ ଦେଇକରି ଗୋଟିଏ ସମୃଦ୍ଧ, ସମାବେଶୀ ଓ ବିକଶିତ ଓଡ଼ିଶା ଗଢ଼ବାର ଲାଗି ସାମୁହିକ ସଂକଳ୍ପ ନେବାରକେ ଆହ୍ୱାନ ଦେଇଛନ୍। ବିକଶିତ ଭାରତ ଗଠନ ଦିଗେ ଓଡ଼ିଶା ବଡ଼ ଭୂମିକା ନେବା। ଏହି ପର୍ବ ନୂଆଦିଲ୍ଲୀନ ଓଡ଼ିଶାର ଆତ୍ମାର ଚେତନା ଆଉ ସାଂସ୍କୃତିକ ସମୃଦ୍ଧିକେ ପ୍ରଦର୍ଶନ କରବାର ଗୋଟିଏ ବର୍କସ ମଚାନ ସାଜିଛି। ଏହି ଅବସରରେ କଳା, ସଂସ୍କୃତି, ଐତିହ୍ୟ, ଉଦ୍ୟମିତା ଆଉ ସାରା ପୃଥିବୀରେ ରହୁଥିବା ଓଡ଼ିଆମାନଙ୍କର ସାମୁହିକ ପରିଚୟ ଯୋଉଠି ବୋଲି ରାଜ୍ୟପାଳ କହିଛନ୍। କଟକ ଶ୍ରୀରାମଚନ୍ଦ୍ର ଭଞ୍ଜ ମେଡିକାଲ କଲେଜ ଓ ଡାକ୍ତରଖାନାନ ଆଜି ପହପହ ବେଳେ ନିଆଁ ଲାଗିଥିବାର ସୂଚନା ମିଳିଛି। ଡାକ୍ତରଖାନା ଟ୍ରମା କେୟାର ଆଇସିୟୁ ଭିତରେ ଏହି ନିଆଁ ଲାଗିଥିବାର ଜଣାପଡ଼ିଛି। ଖବର ପାଇକରି ଦମକଲ ବାହିନୀ ନିଆଁ ଲିଭା କାମରେ ନିୟୋଜିତ ଅଛନ୍। ନିଆଁ ଲାଗବାର କାରଣ ଜଣାନାଇଁ ପଡ଼ି। ଏସ୍ସିବି ଅଗ୍ନିକାଣ୍ଡ ବାବଦେ ସୂଚନା ପାଇକରି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଉ ସ୍ୱାସ୍ଥ୍ୟ ବିଭାଗର ସଚିବ ଅଶ୍ୱତୀ ଏସ୍ ଡାକ୍ତରଖାନାକେ ପହଞ୍ଚିକରି ସ୍ଥିତିର ସମୀକ୍ଷା କରିଛନ୍। ମୟୂରଭଞ୍ଜ ଜିଲ୍ଲା କରଞ୍ଜିଏନ ଗଲାକାଲି କାଲବୈଶାଖୀ ବର୍ଷାତି ଜୀବନ ଯାଇଥିବା ଦୁଇଛନ୍କର ପରିବାର ଲୋକଙ୍କୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସମବେଦନା ଜଣାଇଛନ୍। ଘଟଣାକୁ ନେଇକରି ମୁଖ୍ୟମନ୍ତ୍ରୀ ଶୋକ ପ୍ରକାଶ କରିବା ସହିତ ମୃତକଙ୍କର ପରିବାର ଲୋକଙ୍କୁ 4,00,000 ଲେଖା ଅନୁକମ୍ପା ସାହାଯ୍ୟ ଘୋଷଣା କରିଛନ୍। ଇତାର ସହିତ ଧୁକାଗଡ଼ିତି ଆହତ ହୋଇଥିବା ଲୋକଙ୍କୁ ତୁର୍ତ୍ତି ଚିକିତ୍ସା ସୁବିଧା ଯୋଗାଇ ଦେବାର ଆଉ ଭଙ୍ଗା ଦଦରା ଘର ମରାମତି କରିବାର ଲାଗି ଜିଲ୍ଲା ପ୍ରଶାସନକୁ ନିର୍ଦ୍ଦେଶ ଦେଇଛନ୍। ସୂଚନା ଅନୁସାରେ ଗଲାକାଲି ମୟୂରଭଞ୍ଜ ଆଉ କନ୍ଧମାଳ ଜିଲ୍ଲାନ କାଲବୈଶାଖୀ ବର୍ଷା ଆଉ କରାମାର୍ତ୍ତି 50 ଅୟତ୍କା ଘର ନୁକସାନ ହୋଇଛି। ବିଶ୍ୱପ୍ରସିଦ୍ଧ ପୁରୀ ରଥଯାତ୍ରାକେ ଶାନ୍ତି ଶୃଙ୍ଖଳାର ସହିତ କରବାର ଲାଗି ଅତିରିକ୍ତ ପୁଲିସ୍ ମହାନିର୍ଦ୍ଦେଶକ ସୋମେନ୍ଦ୍ର ପ୍ରିୟଦର୍ଶୀ ପୁରୀନ ଗଲାକାଲି ଭିଡ଼ ନିୟନ୍ତ୍ରଣ ଆଉ ସୁରକ୍ଷା ସ୍ଥିତି ସମୀକ୍ଷା କରିଛନ୍। ଏ ବର୍ଷ ରଥଯାତ୍ରା ପରିଚାଳନା ଲାଗି ସରକାରଙ୍କ ତରଫରୁ ଦାୟିତ୍ୱ ମିଳିବାର ଉତ୍ତରୁ ଶ୍ରୀ ପ୍ରିୟଦର୍ଶୀ ପହଲା ଶ୍ରୀମନ୍ଦିରକେ ଯାଇକରି ମହାପ୍ରଭୁମାନଙ୍କର ଦର୍ଶନ କରିଥିଲେ। ତାର ଉତ୍ତରୁ ବାଗାଡ଼ିଆ ଧର୍ମଶାଳାନ ସିସିଟିଭି ନିୟନ୍ତ୍ରଣ କକ୍ଷ ବୁଲି ଦେଖିଥିଲେ। ପୁଲିସ୍ ଆରକ୍ଷୀ ଅଧୀକ୍ଷକ ଆଉ ଅଲଗା ବରିଷ୍ଠ ଅଧିକାରୀମାନେ ଜିଲ୍ଲା ପୁଲିସ୍ ତରଫରୁ ସୁରକ୍ଷା ବାବଦେ ନିଆଯାଇଥିବା ପଦକ୍ଷେପ ଉପରେ ଶ୍ରୀ ପ୍ରିୟଦର୍ଶୀଙ୍କୁ ଜଣାଇଥିଲେ। ଉତ୍ତମ ସ୍ୱାସ୍ଥ୍ୟ ଲାଗି ଟିକାକରଣର ଗୁରୁତ୍ୱ ବାବଦେ ଲୋକ ସଚେତନ କରିବା ଲାଗି ଫି ବଛର ଆଜିର ଦିନେ ଜାତୀୟ ଟିକାକରଣ ଦିବସ ପାଳନ କରାଯାଇଛି। 1995 ମାର୍ଚ୍ଚ 16 ଦିନ ଭାରତନ ପଲ୍ସ ପୋଲିଓ ଟିକା ଖୁଆବାର ଅଭିଯାନ ମୂଲ କରାଯାଇଥିଲା। ଭାରତକେ ପୋଲିଓ ମୁକ୍ତ କରିବାର ଲାଗି ଏହି ଅଭିଯାନର ଭୂମିକାକେ ସୁର୍ତା କରିବା ଲାଗି ଫି ବଛର ଆଜିର ଦିନେ ଜାତୀୟ ଟିକାକରଣ ଦିବସ ପାଳନ କରାଯାଉଛି। ଟିକାକରଣ ଅଭିଯାନରେ ନିଜକେ ଉତ୍ସର୍ଗ କରିଥିବା ବ୍ୟକ୍ତିମାନଙ୍କୁ ଆଜିର ଦିନେ ଶ୍ରଦ୍ଧାଞ୍ଜଳି ଦିଆଯାଇଛି। ଟିକାକରଣର ମହତ୍ ଉଦ୍ଦେଶ୍ୟକେ ଫି ଲୋକଙ୍କଠାରେ ପହଞ୍ଚାବାଟା ଏହି କାର୍ଯ୍ୟକ୍ରମର ମୁଖ୍ୟ ଉଦ୍ଦେଶ୍ୟ ଏ। ଏ ବଛରର ବାର୍ତ୍ତା ହେଉଛି ମାନବିକତା ଆଧାରିତ ସମ୍କର ଲାଗି ଟିକାକରଣ ସମ୍ଭବ। ସମ୍ବଲପୁର ବନ ବିଭାଗ ତରଫରୁ ବଡ଼ରମା ବନ୍ୟପ୍ରାଣୀ ରେଞ୍ଜ କୁତବ ଗାଁ ଜଙ୍ଗଲ ନିଆଁ ନିରୋଧୀ ସଚେତନତା କାର୍ଯ୍ୟକ୍ରମ ହୋଇଯାଇଛି। ଖରା ମାସେ ନିଆଁନୁ କେନ୍ତା କରି ଜଙ୍ଗଲ ଆଉ ଜଙ୍ଗଲୀ ଜନ୍ତୁମାନଙ୍କର ସୁରକ୍ଷା କରାଯାଇପାରିବ ସେ ବାବଦ କାର୍ଯ୍ୟକ୍ରମଟି ଲୋକଙ୍କୁ ବୁଝାଯାଇଥିଲା। ଜଙ୍ଗଲ ଆଉ ଜଙ୍ଗଲୀ ଜନ୍ତୁମାନଙ୍କର ସୁରକ୍ଷା ଲାଗି ଲୋକେ ଶପଥ ନେଇଥିଲେ। ନୂଆପଡ଼ା ଜିଲ୍ଲା ଖଡ଼ିଆଲ ଆଦର୍ଶ ସ୍ନାତକ ମହାବିଦ୍ୟାଳୟ ଯୁବ ବୟସ୍କଙ୍କର ମଧ୍ୟ ଆକାଂକ୍ଷା ଆଉ ପସନ୍ଦକେ ମଡେଲିଂର ଭୂମିକା ଶୀର୍ଷକ ଜାତୀୟ ଆଲୋଚନା ଚକ୍ର ହୋଇଯାଇଛି। ମହାବିଦ୍ୟାଳୟ ଅଧ୍ୟକ୍ଷ ଡକ୍ଟର ଅକ୍ଷୟ କୁମାର ସାହୁଙ୍କର ଅଧ୍ୟକ୍ଷତାରେ ହୋଇଥିବା କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଜିଲ୍ଲାପାଳ ମଧୁସୂଦନ ଦାସ ଯୋଗ ଦେଇଥିଲେ। ବିଷୟବସ୍ତୁର ଭିନ୍ ଭିନ୍ ଦିଗ ଉପରେ ଅତିଥିମାନେ ନିଜର ମତାମତ ଉପସ୍ଥାପନ କରିଥିଲେ। ପଦ୍ମ ପୁରସ୍କାର 2027 ଲାଗି ପଞ୍ଜୀକରଣ ଆଉ ସୁପାରିଶ ମୂଲ ହୋଇଛି। ଆଇବା ଜୁଲାଇ 31 ଅନ୍ଲାଇନ୍ ପଞ୍ଜୀକରଣର ଶେଷ ଦିନ ରହିଛି। ପଦ୍ମ ପୁରସ୍କାର ଲାଗି ରାଷ୍ଟ୍ରୀୟ ପୁରସ୍କାର ପୋର୍ଟାଲ ଜରିଏ ଅନ୍ଲାଇନ୍ ଆବେଦନ କରାଯାଇପାରିବା। ପାଣିପାଗ ଆଇବା 20 ତକ ରାଜ୍ୟର ଭିନ୍ ଭିନ୍ ଜାଗାନ କାଲବୈଶାଖୀର ପ୍ରଭାବରେ ଧୁକାଗଡ଼ି ସାଙ୍ଗେ ବର୍ଷା ହେବାର ସମ୍ଭାବନା ରହିଛି। ଆଇବା 24 ଭିତରେ ସୁନ୍ଦରଗଡ଼, ଝାରସୁଗୁଡ଼ା, ବୌଦ୍ଧ, ମୟୂରଭଞ୍ଜ, କେନ୍ଦୁଝର, ଅନୁଗୁଳ ଆର୍ ଢେଙ୍କାନାଳ ସହିତ ସମୁଦ୍ରଖଣି ଜିଲ୍ଲାମାନଙ୍କେ ଧୁକାଗଡ଼ି ସହିତ କାଲବୈଶାଖୀ ବର୍ଷା ହୋଇପାରେ ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ତରଫରୁ ସତର୍କ ସୂଚନା ଜାରି କରାଯାଇଛି। ମୟୂରଭଞ୍ଜ ଜିଲ୍ଲାକେ ସବୁନୁ ଜହ ସତର୍କ କରାଯାଇଛି। ଏଚ୍ଡିଏନ୍ ଆଞ୍ଚଳିକ ଖବର ଇନ ଶେଷ ହେଲା। ଆରବଲର ଆଞ୍ଚଳିକ ଖବର ଶୁଣିପାରିବେ ରାତି 7:02। ଜୁହାର।